ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଥି 96% ଅଭିଯୋଗର ହେଇଛି ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। 17 ପାଲିତେ ଗ୍ରହଣ କରାଯାଇଥିବା 14651 ଅଭିଯୋଗ ଭିତରୁ 14046 ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲା ସ୍ତରଥି 2 92% ଅଭିଯୋଗର ସମାଧାନ ହୋଇଛି। ଆଜି 600 ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ 13 ରୋଗୀଙ୍କୁ 360,000 ଟଙ୍କାର ଚିକିତ୍ସା ସାହାଯ୍ୟ ଆଉ ଜଣଙ୍କୁ 200,000 ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣି ଆମର ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଭିନ୍ନ ଅଙ୍ଗ ହୋଇଛି। ଖରା ମାସ ଉତରୁ ଭିନ୍ ଭିନ୍ ଜିଲ୍ଲାର ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ, ଭିନ୍ ଭିନ୍ ବିଭାଗର ମନ୍ତ୍ରୀ, ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ ମହାରାଷ୍ଟ୍ର ଆଉ ତାମିଲନାଡୁ ରାଜ୍ୟର ଖାଲି ପଡ଼ିଥିବା ଗୋଟିଏ ଲେଖା ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆର୍ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଏବେ 8 ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। 11 ଉପରବେଳା 3 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ସକାଳର 9-4 ତକ ଭୋଟ୍ ହୋଇକରି ଫଲାଫଲ ଘୋଷଣା କରାଯିବା। ରୋଡ୍ ନେଟୱାର୍କ କ୍ଷେତ୍ରଟି ଓଡ଼ିଶା ସାରା ଦେଶରେ ସମୃଦ୍ଧ ରାଜ୍ୟ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନ 50 କୋଟି ଅଧିକ ଟଙ୍କା ଖର୍ଚ୍ଚ ଦେଇ ତିଆରି ହୋଇଥିବା 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର ମନ୍ତ୍ରୀ ସମୀକ୍ଷା କରିଛନ୍। ଇସବୁ ପ୍ରକଳ୍ପମାନଙ୍କୁ ଧାରି ସମୟଥି ଶେଷ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ 1,721 କୋଟି ଟଙ୍କାର 49 ପ୍ରକଳ୍ପ କାମ ଶେଷ ହୋଇଛି ଆଉ ସେସବୁ ଖୁବ୍ ଜଲ୍ଦି ଲୋକାର୍ପିତ ହେବ ବୋଲି ମନ୍ତ୍ରୀ କହିଛନ୍। ସେନ୍ତା 12,102 କୋଟି ଟଙ୍କାର 47 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ବିଲ୍ ଖୁବ୍ ଜଲ୍ଦି ସ୍ଥାପନା କରାଯିବା। କେନ୍ଦ୍ର ସରକାର ଓଡ଼ିଶାକେ ଅଧିକା ପାଣ୍ଠି ଦେବାରକେ ପ୍ରସ୍ତୁତ ଥିବାନୁ ଯୋଜନାବଦ୍ଧ ଭାବେ କାମ କରବାରକେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି 30 କାମ ଚାଲୁଥିବା, 14 କାର୍ଯ୍ୟାଦେଶ ହେବାରକେ ଥିବା ଆଉ 4 ଟେଣ୍ଡର ପ୍ରକ୍ରିୟାଟି ଥିବା ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ ବୈଠକ ଏବେ ବୁଧବାର ଦିନ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶଟି ଯୋଗ ଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ ଚାଲବା। ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ଆଡ଼ଭାନ୍ସ 2026 ଫଲାଫଲ ଆଜି ବାହାରିଛି। ଧାରି ସମୟ ଆଗୁନୁ IIT ରୁର୍କି ପରୀକ୍ଷାଫଲ ଘୋଷଣା କରିଛି। ଇ ବଛର 56,880 ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍। JEE ଆଡ଼ଭାନ୍ସ ଲାଗି 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ସେମାନଙ୍କର ସଫଳତା, କଠିନ ପରିଶ୍ରମ, ନିଷ୍ଠା ଆଉ ଇଚ୍ଛା ଶକ୍ତିର ପରିଚୟ। ସାରା ଦେଶେ ଆଷ୍ଠନୁ କ୍ଷେତ ବଚାଓ ଅଭିଯାନ ମୂଲ ହୋଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାନୁ ଅଭିଯାନର ଶୁଭାରମ୍ଭ କରିଛନ୍। ଧରତୀମାତାର ସୁରକ୍ଷା ଲାଗି ଚାଷ କାମତି ସନ୍ତୁଳିତ ସାର ବ୍ୟବହାର କରବାରକେ ପଡ଼ବା। ଚାଷ ଜମିନ୍ତି ରାସାୟନିକ ସାରର କମ୍ସେ କମ୍ ବ୍ୟବହାର, ଜୈବିକ ଚାଷ ଆଉ ଚାଷୀମାନଙ୍କୁ ଠିକ୍ ସମୟତି ସୂଚନା ଦେବାର ଜରିଏ ପଞ୍ଚାୟତ ସ୍ତରନୁ ଜନଭାଗିଦାରିତାକେ ସଶକ୍ତ କରବାରଟା ଇ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଇ ଅଭିଯାନ ଏବା 30 ତାରିଖ ତକ୍ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାୟଗଡ଼ା ରେଲ ଡିଭିଜନ ଆଷ୍ଠାନୁ କାର୍ଯ୍ୟକ୍ରମ ହୋଇଛି। ଏ ନୂଆ ଡିଭିଜନ ଅଧୀନତି କୋରାପୁଟ, ସିଙ୍ଗାପୁର ରୋଡ, କିରନ୍ଦୁଲ, ଗୁଣପୁର ଆର୍ ପାର୍ଲା ସହିତ ଦକ୍ଷିଣ ଓଡ଼ିଶାର ଅଲଗା କେତେଟା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍କେ ସାମିଲ କରାଯାଇଛି। ରାୟଗଡ଼ା ଡିଭିଜନ ଅଧୀନତି 696 କିଲୋମିଟର ରେଲପଥ ରହିଛି। 600ରୁ ଅଧିକ ଅଧିକାରୀ ଓ ରେଲ କର୍ମଚାରୀ ରାୟଗଡ଼ାନୁ କାମ କରିବେ। ଇ ଡିଭିଜନ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବା ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ 2026 ଏବେ ଅଗଷ୍ଟ 21, 22 ଆଉ 23 ତାରିଖ ଦିନ ହେବା। ଏଥି ବୈବାହିକ ବିବାଦ, ମୋଟରଯାନ ଦୁର୍ଘଟଣା, ଚେକ୍ ବାଉନ୍ସ, ଜମି ଅଧିଗ୍ରହଣ ଆର୍ ଶ୍ରମ ବିବାଦ ସହିତ ଅଲଗା ଆପୋଷ ଯୋଗ୍ୟ ମାମଲାର ସହମତି ଭିତ୍ତିତି ସମାଧାନ କରାଯିବା। ଇଚ୍ଛୁକ ପକ୍ଷମାନେ ସୁପ୍ରିମକୋର୍ଟଙ୍କର ୱେବସାଇଟ୍ www.sci.gov.in ଥିବା ଗୁଗୁଲ ଫର୍ମ ଭରିକରି ଆବେଦନ କରିପାରିବେ। ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ୍ର ଏବେ 21 ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଆୟୋଜନ ହେବା। ଯୋଗ ମହୋତ୍ସବ ସମିତି, କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫୁ କଲିଙ୍ଗ ଷ୍ଟାଡିୟମ୍ଠାରେ ଆଜି ଏ ବାବଦ ପ୍ରସ୍ତୁତି ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ଯୋଗ ଦିବସ ଉପସ୍ଥିତ ରହିବାର ସହିତ ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ସମିତି ସ୍ତରଟି ଯୋଗ ଦିବସ ପାଳନ କରାଯିବ ବୋଲି ବୈଠକ ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକେ ଜନ ଆନ୍ଦୋଳନ କରାଯିବାର ସହିତ ଅତକାନୁ ଅତକା ଲୋକକୁ ଯୋଗ ସାଙ୍ଗେ ଯୋଡ଼ବା ଲାଗି ବୈଠକ ଆଲୋଚନା ହୋଇଛି। ଗୁରସ ଆଉ ସେଥୁ ତିଆରି ହେଉଥିବା ଖାଇବାର ଦ୍ରବ୍ୟର ମହତ୍ତ୍ୱ ବାବଦେ ଲୋକକୁ ସଚେତନ କରିବା ଲାଗି ଫି ବଛର ଜୁନ୍ 1 ତାରିଖ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ପହେଲା କରି ଏ ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍, ବିକଶିତ ଭାରତ ଥି ବିକଶିତ ଓଡ଼ିଶା ଲାଗି 2036 ମସିହା ତକ୍ ରାଜ୍ୟ ଗୁରସ ଉତ୍ପାଦନକେ ଦୁଇଗୁଣା ବଢ଼ାବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ନିର୍ଭୁଲ ଭୋଟର ତାଲିକା ଲାଗି ସମ୍ବଲପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା SIR ମୂଲ ହୋଇଛି। ଗଲା 30 ତାରିଖ ମୂଲ ହୋଇଥିବା ଏହି ପ୍ରକ୍ରିୟାଟି 948 ଜଣ BLO ଘର ଘର ଯାଇକରି ତଥ୍ୟ ସଂଗ୍ରହ କରିବେ। July 5 ତାରିଖ ଚିଠା ଭୋଟର ତାଲିକା ବାହାରବା। ବରଗଡ଼ ଜିଲ୍ଲାର ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା SIR 2026 ବାବଦ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀ BLO ମାନେ ଘର ଘର ବୁଲିକରି ଭୋଟରମାନଙ୍କୁ ପରିଗଣନା ଫର୍ମକେ ଠିକ୍ ଭାବେ ଭରବାର ଲାଗି ମାର୍ଗଦର୍ଶନ ଦେଉଛନ୍। ସବୁ ପୌରାଞ୍ଚଳନ LED ସ୍କ୍ରିନ୍ ଜରିଏ ସଚେତନତାମୂଳକ ଭିଡ଼ିଓ ଆଉ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ଜରିଏ SIR ଉପରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନେଇଥିବା ଶିବିରଟି 159ଟା ଅଭିଯୋଗ ଆସିଥିଲା। ସେଥିଭିତରୁ 20ଟା ସାମୂହିକ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବାଲିଖମାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନେଇଥିବା ଶୁଣାଣି ଶିବିରଟି 48ଟା ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ନେଇଥିବା ଶୁଣାଣି ଶିବିରଟି 82ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରିବା ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆଜିଠାରୁ ମୂଲ ହୋଇଛି। ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ୍ଠାରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗ ଦେଇକରି ଏତକେ ଉଦ୍ଘାଟନ କରିଛନ୍। 32ଟା କ୍ରୀଡ଼ା ଜିଲ୍ଲାର 14 ବର୍ଷରୁ କମ୍ ବୟସର ବାଲକ ଓ ବାଲିକା ଏଥି ଭାଗ ନେବେ। ସବୁ କ୍ରୀଡ଼ା ଜିଲ୍ଲାକେ ବଲାଙ୍ଗୀର, ସୁନ୍ଦରଗଡ଼, ଭୁବନେଶ୍ୱର ଓ ବ୍ରହ୍ମପୁର 4ଟା ଜୋନ୍ରେ ଭାଗ କରାଯାଇଛି। ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ବିକଶିତ କରିବା ଲାଗି ରାଜ୍ୟ ସରକାରଙ୍କର CM ଟ୍ରଫି 2 ନମ୍ବର ସଂସ୍କରଣ ମୂଲ କରାଯାଇଛି। ଏଟା ଏବେ 7 ତାରିଖ ତକ୍ ଚାଲବା ବୋଲି ଜଣାପଡ଼ିଛି। ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନୁ ଆଏବା 4 ଦିନ ତକ ବର୍ଷା ଲାଗି ରହିବା। ଆଏବା 5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରତି 96% ଅଭିଯୋଗ ରହିଛି ସମାଧାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ନମୁଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2024। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।